ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏହି ଅଧିବେଶନ ସେପ୍ଟେମ୍ବର ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ମୋଟ 19 କାର୍ଯ୍ୟଦିବସ ରହିଛି। ପ୍ରଥମ ଦିନରେ ଆଜି ବିଭାଗୀୟ ସ୍ଥାୟୀ କମିଟିଗୁଡ଼ିକର ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ। ଆସନ୍ତାକାଲିଠାରୁ ସେପ୍ଟେମ୍ବର ମାସ 9 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଗତ ହେବ ଏବଂ 10 ତାରିଖରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବାର କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ମାସ 12 ତାରିଖ ଏବଂ 13 ତାରିଖରେ ବେସରକାରୀ ସଭ୍ୟଙ୍କର କାର୍ଯ୍ୟଦିବସ ରହିଛି। ସୂଚନାଯୋଗ୍ୟ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜୁଲାଇ ମାସ 22 ତାରିଖରୁ ଆରମ୍ଭ ହୋଇ 31 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚଳିତ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ। ଓଡ଼ିଶାରେ 3 ନୂଆ ରେଳ ଲାଇନ୍ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆର୍ଥିକ ଅନୁମୋଦନ ମିଳିଛି ବୋଲି ରେଳବାଇ ବୋର୍ଡ ପକ୍ଷରୁ ପୂର୍ବତଟ ରେଳପଥ କାର୍ଯ୍ୟାଳୟକୁ ଅବଗତ କରାଯାଇଛି। ଭଦ୍ରାଚଳମ୍ ଦେଇ ମାଲକାନଗିରି ପଣ୍ଡୁରଙ୍ଗପୁରମ୍କୁ ଯାଉଥିବା 73.5 କିଲୋମିଟର ନୂଆ ରେଳ ଲାଇନ୍ ବାବଦରେ ସର୍ବାଧିକ 3,592 କୋଟି ଟଙ୍କା ବ୍ୟୟ କରାଯିବ। ସେହିଭଳି ଜୁନାଗଡ଼ ନବରଙ୍ଗପୁର 116 କିଲୋମିଟର ନୂଆ ରେଳ ଲାଇନ୍ ବାବଦରେ 2,864 କୋଟି ଟଙ୍କା ବ୍ୟୟରାଶି ଅନୁମୋଦନ ମିଳିଛି। ପ୍ରାୟ 74 କିଲୋମିଟର ନୂଆ ଗୁଣୁପୁର ଥେରୁବଲି ରେଳ ଲାଇନ୍ ବାବଦରେ 1,165 କୋଟି 83 ଲକ୍ଷ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ରେଳ ମନ୍ତ୍ରଣାଳୟ ଅନୁମୋଦନ ଦେଇଛି। ଏହି 3 ରେଳ ଲାଇନ୍ ପ୍ରକଳ୍ପଗୁଡ଼ିକ 2030-31 ଆର୍ଥିକ ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ରେଳବାଇ ପକ୍ଷରୁ ସମୟସୀମା ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ, ଚଳିତ ମାସ 9 ତାରିଖରେ କେନ୍ଦ୍ର କ୍ୟାବିନେଟ୍ରେ ଓଡ଼ିଶା ନିମନ୍ତେ 6 ନୂଆ ରେଳ ଲାଇନ୍ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା। ସେଥିମଧ୍ୟରୁ 3 ରେଳ ଲାଇନ୍କୁ ଆର୍ଥିକ ଅନୁମୋଦନ ମିଳିଛି। କଳାଧନ ରୋକିବା ନେଇ ଗଠିତ ଜଷ୍ଟିସ୍ ଅରିଜିତ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଆସନ୍ତା 28 ତାରିଖରେ କଟକଠାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟିର 11ତମ ବୈଠକ ଅନୁଷ୍ଠିତ ହେବ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ, କ୍ରାଇମ୍ବ୍ରାଞ୍ଚ, ଭିଜିଲାନ୍ସ, ଓଡ଼ିଶା ପୁଲିସ୍ ସମେତ ଅନ୍ୟ କେତେକ ଆର୍ଥିକ ତଦନ୍ତକାରୀ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜଷ୍ଟିସ୍ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଗତବର୍ଷ ନଭେମ୍ବର ମାସରେ ଏସ୍ଆଇଟିର 10ମ ବୈଠକ ହୋଇଥିଲା। ଏହି ବୈଠକରେ ରାଜ୍ୟରେ ସରକାରୀ ଅଧିକାରୀମାନଙ୍କ ପକ୍ଷରୁ କଳାଧନ ଜବତ ନେଇ ହେଉଥିବା ମାମଲାଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କଳାଧନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଏସ୍ଆଇଟି ଗଠନ କରିଛନ୍ତି। ଏସ୍ଆଇଟିର ନିୟମିତ ବୈଠକର ରିପୋର୍ଟ ସୁପ୍ରିମ୍କୋର୍ଟଙ୍କୁ ଦିଆଯାଇଥାଏ। ଭୂତାଣୁ ଜନିତ ଏମ୍ପକ୍ସ ବା ମଙ୍କିପକ୍ସକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ବିମାନ ବନ୍ଦରଗୁଡ଼ିକୁ ସତର୍କ କରାଯାଇଛି। ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ୱାର୍ଡ ବ୍ୟବସ୍ଥା ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶରୀରରେ ନାଲି ଭଳି ଫଳିଥିବା ରୋଗୀଙ୍କୁ ଚିହ୍ନଟ ସହିତ ଆଇସୋଲେସନ୍ ୱାର୍ଡ ସ୍ଥାପନ ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସନ୍ଦିଗ୍ଧ ରୋଗୀମାନଙ୍କର ଆର୍ଟିପିସିଆର୍ ଓ ସ୍ୱାବ୍ ଟେଷ୍ଟ କରିବା ପାଇଁ କୁହାଯାଇଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଆଜି ଅପରାହ୍ନ 4 ପ୍ରକାଶ ପାଇବ। ଆସନ୍ତାକାଲିଠାରୁ ଛାତ୍ରଛାତ୍ରୀମାନେ 24 ତାରିଖ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ। ଚଳିତ ମାସ 31 ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟ ଏବଂ ସେପ୍ଟେମ୍ବର ମାସ 10 ତାରିଖ ଦିନ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଆସନ୍ତା ସେପ୍ଟେମ୍ବର ମାସ 18 ତାରିଖରୁ ପିଜି ପାଠପଢ଼ା ଆରମ୍ଭ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସାର୍ ରୋନାଲ୍ଡ ରସ୍ 1897 ମସିହା ଆଜିର ଦିନରେ ତାଙ୍କର ଆବିଷ୍କାର ଦ୍ୱାରା ବିଶ୍ୱବାସୀଙ୍କୁ ଜଣାଇଥିଲେ ଯେ ମାଇ ଏନୋଫିଲିସ୍ ମଶା କାମୁଡ଼ିଲେ ମ୍ୟାଲେରିଆ ରୋଗ ହୋଇଥାଏ। ସାର୍ ରୋନାଲ୍ଡ ରସ୍ଙ୍କର ଅବଦାନକୁ ମନେ ପକାଇବା ପାଇଁ ଆଜି ବିଶ୍ୱ ମଶା ଦିବସ ପାଳନ କରାଯାଉଛି। ରୋନାଲ୍ଡ ରସ୍ଙ୍କର ଏହି ଆବିଷ୍କାର ପାଇଁ ତାଙ୍କୁ 1902 ମସିହାରେ ସମ୍ମାନଜନକ ନୋବେଲ ପୁରସ୍କାର ମିଳିଥିଲା। ମଶା କାମୁଡ଼ିବା ଏବଂ ମଶା କାମୁଡ଼ାକୁ ପ୍ରତିରୋଧ କରିବା ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ନେଇ ବିଶ୍ୱ ମଶା ଦିବସ ପାଳନର ମୂଳ ଲକ୍ଷ୍ୟ। ପାଣିପାଗ, ଦକ୍ଷିଣ ବାଂଲାଦେଶ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ଭଲପୁର ଓ ଦେବଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:35 ମିନିଟ୍ରେ।